वासुदेवाय
ॐ नमो भगवते वासुदेवाय
तेणु माँ को देखी माकड़ मैंने डिया मारे
କୃଷ୍ଣ ଜାଣିଲେ ମା ଆସିଲେ ଭୟ ସଙ୍କୀତରେ ସଙ୍କୀତ ହେଇକି ସେ କହୁଛନ୍ତି ମା ଆସିଲେ ସେତେବେଳେ ମୁଁ ଯେଉଁ ଅପରାଧ କରିଛି ଦଣ୍ଡ ଦେବେ ଏ କଥା ଚିନ୍ତା କରି ଭୟରେ ସେ ଖାଦ୍ୟ ପ୍ରତି ରବୀନ୍ଦ୍ର ଖାଉଥିଲେ ତେଣୁ ଯେତେବେଳେ ଜାଣିଲେ ମା ଆସୁଛନ୍ତି ମା ହାତରେ ଗୋଟେ ଜଲ୍ଦି ଧରିଛନ୍ତି ଗୋଟେ ବାଡ଼ି ଧରିଛନ୍ତି ଭୟ କରି ଯେତେ ମା କାଳ କାଳ ଶ୍ରୀଲୋକ ଖାଇ ପ୍ରବୃଦ୍ଧ ଭଗବତୀ ମା କହିଲେ କାଳ କିନ୍ତୁ ମାଙ୍କର ହାତରେ ଦର୍ଶନ ଦେଖି ସେ ଭୟ ଭୟରେ ପଳାୟମାନ କରୁଛନ୍ତି ଦୌଡ଼ୁଛନ୍ତି ନନ୍ଦ ଆଳରେ ନନ୍ଦ ଅଗଣାରେ ସେ ଯାଉଛନ୍ତି ଯାଉଛନ୍ତି ଏବଂ ମା ଦଶଲା ମଧ୍ୟ ଯାଉଛନ୍ତି ଧରିବା ପାଇଁ ଭଗବାନଙ୍କର ଯେଉଁ ଗତି ରହିଛି ମନଠାରୁ ମଧ୍ୟ ଦ୍ରୁତ ଗତିରେ ଭଗବାନଙ୍କର ଗତି ରହିଛି କିନ୍ତୁ ମା ଦଶଲା ଯେତେ ନାହିଁ ମଧ୍ୟ କରିପାରୁନାହାନ୍ତି ଏହି ସମ୍ବନ୍ଧରେ ଆମର ରହିଛନ୍ତି ସୁନ୍ଦର ସଙ୍ଗୀତ ଲାଭ କରିଛନ୍ତି ନମାମିଶ୍ୱରଂ ଚିଦାନନ୍ଦ ରୂପଂ ନମାମିଶ୍ୱରଂ ଚିଦାନନ୍ଦ ରୂପଂ ଭଗବାନ ଅନ୍ତର ନାହିଁ କି ବାହାର ନାହିଁ ସେ ସବୁଆଡ଼େ ଅଛନ୍ତି, ଅଣୁରୁ ଆଣିଆ ମହତୁ ଆଣିଆ କ୍ଷୁଦ୍ର ଅଣୁଠାରେ ମଧ୍ୟ ସେ ଆହୁରି କ୍ଷୁଦ୍ର ଏବଂ ବୃହତ ବସ୍ତୁଠାରେ ମଧ୍ୟ ସେ ବୃହତ ବହୁ ତତ୍ତ୍ୱ ଠିକା ଅଣୁ ପ୍ରାଣିଆ ମହତୁ ମହିଳା ଏବଂ ନ ପୂର୍ବ ନା ପିତାମ୍ବର ଏ ଦଶମ ସ୍କନ୍ଧ ନବମଧ୍ୟା ତେର ଶୋକରେ ଏଟା କୁହାଯାଇଛି। ନ ପୂର୍ବ ନା ପିତାମ୍ବର ଭଗବାନଙ୍କର କୌଣସି ପୂର୍ବ ନାହିଁ, ତାଙ୍କର ଆଦି ନାହିଁ, କିଏ ଅପର ପର ତାଙ୍କର ଅନ୍ତ ମଧ୍ୟ ନାହିଁ। ପିତା ଭଗବାନଙ୍କୁ ଅନାଦି ବୋଲି କହିଯାଉଛି, ଅନନ୍ତରେ ବୋଲି କହିଯାଉଛି। ଆମର ଆଦି ଅନ୍ତ ରହିଛି, ଆମେ ଜନ୍ମ ହେଲେ ପୁଣି ମୃତ୍ୟୁବରଣ କରିବା, ଏ ଶରୀର ଆମର ଜନ୍ମଗ୍ରହଣ କରୁଛି ପୁଣି ମୃତ୍ୟୁବରଣ କରୁଛି, କିନ୍ତୁ ଭଗବାନଙ୍କୁ ସେସବୁ ନଥାଏ। ନ ପୂର୍ବ ନା ପିତାମ୍ବର ପୂର୍ବାପରମ ବହିଷ୍ଠାନ୍ତ ଜଗତ ଯେଉଁ ଜଗତ ଜଗ ତେଣୁ ଏ ସମସ୍ତ ଜଗତରେ ସେ ବିସ୍ତାର କରିଛନ୍ତି ଭଗବାନ। ଭଗବତ ଗୀତାରେ ଏକ ସନ୍ଧ୍ୟାରେ ଯେଭଳି ଭଗବାନ ଅର୍ଜୁନଙ୍କୁ ବିଷ୍ଣୁଙ୍କୁ ଦେଖେଇଥିଲେ ସେଇଭଳି ଭାବରେ ଭଗବାନ ସବୁଠାରେ ବିସ୍ତାର କରିକି ରହିଛନ୍ତି। ତେଣୁ ମା ଦେଖାଯାଉଛନ୍ତି ଛୋଟ, ଦୁଇ ଫୁଟର ତାଙ୍କର ରହିଛି କମରରେ, ଦୁଇ ଫୁଟର କମର ଫୁଟି ଲାଗିଛି, କିନ୍ତୁ ମା ଯେତେ ରୋଷେଇ ଆଣିଲେ ମଧ୍ୟ ଯେତେ ବାନ୍ଧିଲେ ମଧ୍ୟ କିଛି ବାନ୍ଧି ହେଉନାହିଁ, ଇଏ ଭଗବାନଙ୍କର ଅଦ୍ଭୁତ ଲୀଳା। ତେଣୁ ସେ ଭଗବାନ ଯାହାଙ୍କୁ ତାଙ୍କର ଭିତର ନାହିଁ, ବାହାର ନାହିଁ, କି ଅତୀତ ନାହିଁ, ଭବିଷ୍ୟତ ନାହିଁ, ସେଇ ଭଗବାନ ତନ୍ମତ୍ମ ଅବ୍ୟକ୍ତ ଆତ୍ମଜ ସେ ପୁତ୍ର ବୋଲି ଯଦି ସେ ଅବ୍ୟକ୍ତ ସେ ପ୍ରତ୍ୟାହାର ମଧ୍ୟ ଅବ୍ୟକ୍ତ, ସେ ଦେଖାଯାଏ ମଧ୍ୟ ସେ ସେଇ ପଦ ଅବ୍ୟକ୍ତ ହେଇଯିବେ, ସେଇ ପଦ ସେ ଅଯୋଧ୍ୟାନ ହେଇଯିବେ। ଏଭଳି ଭଗବ ତତ୍ତ୍ୱ ରହିଛି ମର୍ଯ୍ୟାଦିଙ୍କ ଅଧୋକ୍ଷେଦ ଦେଖାଯାଉଛନ୍ତି ଛୋଟ ବାଳକ ଭଳି, କିନ୍ତୁ ସେ ହେଉଛନ୍ତି ଅଧୋକ୍ଷେଦ ଆମର ଇନ୍ଦ୍ରିୟର ଉପରେ କୃପା କରି ସେ ଆସନ୍ତି, ଆମକୁ କୃପା କରି ସେ ଦର୍ଶନ ଦିଅନ୍ତି, ନନାଙ୍କୁ ଦର୍ଶନ କରିପାରିବ ନାହିଁ। ଯେଭଳି ଭାବରେ ବର୍ତ୍ତମାନ ସନ୍ଧ୍ୟା ସମୟରେ ଆମେ ସୂର୍ଯ୍ୟକୁ ଦେଖିପାରିବା ନାହିଁ, ଦିବସ ହେଲେ ସୂର୍ଯ୍ୟ ଉଦୟ ହେଲେ ସୂର୍ଯ୍ୟଙ୍କର କିରଣରେ ଆମେ ସୂର୍ଯ୍ୟକୁ ଦେଖିବା, ସେଇଭଳି ଭାବରେ ଭଗବାନଙ୍କୁ ଜାଣିବା ପାଇଁ ହେଲେ ଭଗବାନ କୃପା ବି ଭଗବାନ ଜାଣିହେବ। ତେଣୁ ସେ ମର୍ତ୍ତ୍ୟଲିଙ୍ଗମ ସାମାନ୍ୟ ବାଳକ ଭଳି ରହିଛନ୍ତି, ଯଥେଷ୍ଟ ଅବକ୍ଷେଦ ଆମର ଇନ୍ଦ୍ରମାନଙ୍କ ଉର୍ଦ୍ଧ୍ୱରେ, କିନ୍ତୁ ସେଇ ଭଗବାନଙ୍କୁ ଭୂମିକା ଉଡ଼ୁକଳେ କାମନା ଭୂମିକା ଯଶୋଦା ସେ ଉଦୁକଳ ଯେଉଁ ରହିଛି ସେ ଉଦୁକଳରେ ବାନ୍ଧିବା ପାଇଁ ଦାମନା ରସି ଆଣିଲେ, ଦାମନା ସେଥିରେ ଦାମଦର ଲୀଳାଙ୍କ କହିଲା ଦାମ ପାଇଁ ରସି ଏଇ ତାଙ୍କ ଉଦ୍ଧାରରେ ସେ ରସିକୁ ବନ୍ଧନ କରିଥିଲେ, ସେଥିପାଇଁ ଦାମଦର ବୋଲି କହିଲା ଭଗବାନଙ୍କର ଗୋଟେ ନାମ ଦାମଦର ଅନେକ ନାମ ରହିଛି ଭଗବାନଙ୍କର। ଏ ଦାମଦର ଭଗବାନଙ୍କର ଏ ଗୋଟେ କ'ଣ ତାଙ୍କ କର୍ମ ଅନୁସାରେ ତାଙ୍କର ନାମ ହେଇ ଏଇ କର୍ମ ଟିକା ଚୋରି କରିଥିଲେ ବାଣିଜ୍ୟ ପରିସ୍ଥିତି ମାନେ ଚୋର ପରିସ୍ଥଳ ହେଉଥିଲା, ତେଣୁ ମା ଦଶରା ମାନୁଛନ୍ତି, କିନ୍ତୁ ଭଗବତ ପ୍ରାକୃତ ଯଥା ସାମାନ୍ୟ ପିଲା ବୋଲି କହୁଛନ୍ତି, ସାମାନ୍ୟ ପିଲା ବି ମାନିଦେବି, କିନ୍ତୁ ସେ କ'ଣ ସାମାନ୍ୟ ପିଲା କି? ତେଣୁ ଭଗବାନ ସର୍ବଦେଶ ବ୍ୟାପକତ୍ଵ ସର୍ବକାଳ ବ୍ୟାପକତ୍ଵ, ଭଗବାନ ସବୁଠାରେ ବିଦ୍ୟମାନ ହେଇପାରିବେ ଏକ ସମୟରେ ଏବଂ ସବୁ ସମୟରେ ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ ସମୟରେ ଭଗବାନ ବିଦ୍ୟମାନ ହେଇପାରିବେ, ଏ ଭଗବତ ତତ୍ତ୍ୱ ମା ଜାଣିନାହାନ୍ତି, ସେ ତ ଭଗବାନ ବି ଜାଣିନାହାନ୍ତି ନା, ଭଗବତ ଛୋଟ ପିଲା ମର୍ତ୍ତ୍ୟଲିଙ୍ଗ ସାମାନ୍ୟ ବାଳକ ଚିନ୍ତା କରୁଛନ୍ତି, ଏତେ ଐଶ୍ୱର୍ଯ୍ୟ ଦେଖାଇଲେ ମଧ୍ୟ ମା କେବେ ଭାବନ୍ତି ନାହିଁ, ଏ ଭାବନ୍ତି ମୋର ମନ୍ଦିର ଭ୍ରମ ମନ୍ଦିର ଭ୍ରମ, ଏଇଭଳି ଭାବରେ ମା ଚିନ୍ତା କରୁଥିଲେ। ତେଣୁ ବ୍ରହ୍ମସଂହିତାରେ କୁହାଯାଇଛି ଅଦ୍ୱୈତ ମଚ୍ୟୁତ ଅଦ୍ୱୈତ ମଚ୍ୟୁତ ମନାଦି ଅନନ୍ତ ରୂପ, ଭଗବାନଙ୍କର ଅନନ୍ତ ରୂପ ରହିଛି, କିନ୍ତୁ ତଥାପି ମା ଭାବୁଛନ୍ତି ଇଏ ମୋର ଶିଶୁ ତିନି ବର୍ଷର ଶିଶୁ ତାକୁ ବାନ୍ଧିବି ଦାମନା ରଶ୍ରୀ ବାନ୍ଧିବି ଚିନ୍ତା କରୁଛନ୍ତି। ତେଣୁ ତାପରେ ଶ୍ଳୋକରେ କୁହାଯାଉଛି ତଦ୍ଦାମ ମଧ୍ୟମାନସ୍ୟ ସ୍ୱଭକ୍ତସ୍ୟ କୃତାରସଃ ଦ୍ୱଙ୍ଗୁଣଂ ଉନମ ଭୂତେନଂ ସନ୍ଦଧେ ଅନ୍ୟଚ ଗୋପିକା, ଯେତେବେଳେ ବାନ୍ଧିବା ପାଇଁ ଯାଉଛନ୍ତି ତଦ୍ଦାମ ମଧ୍ୟମାନସ ସେଇ ରଜରେ ଯେତେବେଳେ ବାନ୍ଧିବା ପାଇଁ ଯାଉଛନ୍ତି ସ୍ୱଭକ୍ତସ୍ୟ କାହିଁକି ଭାବୁଛନ୍ତି ନା ନିଜ ଅର୍ଥ ନିଜ ପୁତ୍ର ଭାଙ୍ଗୁଛନ୍ତି ବୃଦ୍ଧାକେ ଦହି ଭାଙ୍ଗି ଦେଇଛି ବୃଦ୍ଧାକେ ଅପରାଧ କରିଛି ସେ ମା ଦଣ୍ଡ ଦେବେ କିନ୍ତୁ ଭୂତେନ ଦୁଇ ଅଙ୍ଗୁଳ କମିଗଲା ଦୁଇ ଆଙ୍ଗୁଳ କମିଗଲା ଇଏ ଗୋଟେ ରହସ୍ୟ ଦୁଇ ଅଙ୍ଗୁଳ କାହିଁକି କୁହାଗଲା ପାଖକୁ କୁହାଯିବ ରହସ୍ୟ ଉନ୍ମୋଚନ ହବ ଦୁଇ ଆଙ୍ଗୁଳ କମିଯାଉଛି ଯଦି ଦୁଇ ଫୁଟ ର କମର ଫୁଟି ଲାଗିଛି ତାଙ୍କର କମରରେ କଠିନ ଦେଶ ଲାଗିଛି କିନ୍ତୁ ତଥାପି ଇଏ ଯେଉଁ ରସି ନେଇଛନ୍ତି ବଡ଼ ରସିରେ ଆଣିଛନ୍ତି କିନ୍ତୁ ସେ ରସିରେ ବାନ୍ଧିଲା ବେଳକୁ ଦୁଇ ଆଙ୍ଗୁଳ କମିଯାଉ ଦୁଇ ଆଙ୍ଗୁଳ ଓନା ଦୁଇ ଆଙ୍ଗୁଳ କମିଯାଉଛି ଏଠି ବିଭୂତି ପ୍ରକାଶ ହେଉଛି ଭଗବାନଙ୍କର ବିଭୂତି ପ୍ରକାଶ ହେଉଛି ଏ ତିନୋଟି ଶ୍ଳୋକରେ ଭଗବାନ ବିଭୂତି କୁହାଯିବ ତେଣୁ କାହିଁକି ଭଗବାନ ବନ୍ଦୀ ହେଉଥାନ୍ତି ନା ସହଚରେଇ ସହ ଖେଳନ ପରଗୃହେଷୁ ଗତିଚୌର୍ଯ୍ୟ ଆବଶ୍ୟକ ପ୍ରାତ୍ୟହିକ କୃତ୍ୟ ଚିକିତ୍ସ ସମ୍ପାଦନ ମମ ବନ୍ଧନ ମାଂ ଭବତ୍ୟ ଇଚ୍ଛା ଜାତାୟାମ ସତ୍ୟ ସଂକଳ୍ପ ଶକ୍ତି ପ୍ରେରିତା ବିଭୂତା ଶକ୍ତି ଭଗବାନ ଚାହୁଁଛନ୍ତି ନା ମୁଁ ଖେଳିବି ସାଙ୍ଗମାନଙ୍କ ସହିତ ମୁଁ ଖେଳିବି ଛୋଟ ପିଲା ଯେମିତି ଖେଳ ଖେଳା କରି ଖେଳନ୍ତି ଭଗବାନ ଚାହୁଁଛନ୍ତି ସେଇଭଳିଆ ଖେଳାଖେଳି କରି ମୋତେ ପାଇଁ ମା ବାନ୍ଧିବେ ଯେତେବେଳେ ସେ ଏଇଭଳି ସଂକଳ୍ପ କରିବେ ଭଗବାନ ସତ୍ୟ ସଂକଳ୍ପ ଯାହା ସଂକଳ୍ପ କରିବେ ତାହା ହିଁ ହେବ ତେଣୁ ଭଗବାନଙ୍କର ଯେଉଁ ବିଭୂତି ଶକ୍ତି ସବୁ ରହିଛି ସେ ସବୁ ଆସିଗଲେ ତେଣୁ ଯେତେ ବାନ୍ଧିବା ପାଇଁ ଦୁଇ ଆଙ୍ଗୁଳ କମିଗଲା ଦୁଇ ଆଙ୍ଗୁଳ କମିଯାଉଛି ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ହିଅର୍ ଇଜ୍ ଦ ଫାଷ୍ଟ ଚାପ୍ଟର ଇନ୍ କ୍ରିଷ୍ଣାସ୍ ଏକ୍ଜିବିସନ୍ ଅଫ୍ ଅନ୍ଲିମିଟେଡ୍ ପୋଟେନ୍ସି ଟୁ ମଦର ଯଶୋଦା ୱେନ୍ ସି ଟ୍ରାଏ ଟୁ ବାଇଣ୍ଡ ହିମ୍ ଏଠୁ ଆରମ୍ଭ ହେଲା ମାଙ୍କର ପୁତ୍ରର ଯେଉଁ ବିଭୂତି ରହିଛି ଏ ଦର୍ଶନ କରାଉଛନ୍ତି ମା ଭାବୁଛନ୍ତି ଛୋଟ ପିଲାଙ୍କର ବାଳକ ଭଗବାନ ବି ଚିନ୍ତା କରିପାରୁନାହାନ୍ତି ତେଣୁ ସେହିଭଳି ଭାବରେ ଆମେ ଭଗବାନଙ୍କର ନାମ ଗୁଣ ରୂପ ଲୀଳା କରି ଆମେ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ବୁଝିପାରିବା ନାହିଁ ସେଥିପାଇଁ ଆମର ଭକ୍ତ ଶ୍ୟାମଚନ୍ଦ୍ରରେ ଭୂଷଣ କହିଛନ୍ତି ଯଥା ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହ୍ୟ ଇନ୍ଦ୍ରିୟ ଭଗବାନ ନାମ ରୂପ ଗୁଣ ଲୀଳା କରି ଆମେ ଦେଖୁଛେ ଏଠି ରହିଛନ୍ତି ଅଟା ରୂପେ ରହିଛନ୍ତି ଭଗବାନ କିନ୍ତୁ ତାକୁ ଆମର ଭୌତିକ ଇନ୍ଦ୍ରିୟମାନଙ୍କ ଦ୍ୱାରା ଜାଣିପାରିବା ନାହିଁ କିନ୍ତୁ ସେବକୁ ନେଇ ଜୁହାଦୁ ତାହେଲେ କେମିତି ଜାଣିବା କାହିଁକି ଆମେ ମନ୍ଦିର ଆସିବା ଆମେ ତାଙ୍କୁ ଜାଣିପାରିବାନି ତାହେଲେ କାହିଁକି ଆସିବା ନା ସେବନକୁ କେମିତି ଜୁହାଦୁ ଭଗବାନଙ୍କର ସେବା ମାଧ୍ୟମରେ ଆମର ଯେଉଁ ଇନ୍ଦ୍ରିୟମାନେ ସବୁ ଅଛନ୍ତି ତାଙ୍କ ଭିତରେ ଜିହ୍ୱା ଇନ୍ଦ୍ରିୟଟା ହେଉଛି ବହୁତ ଶ୍ରେଷ୍ଠ ଇନ୍ଦ୍ରିୟ ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ ସେ ଦୁଇଟି କାର୍ଯ୍ୟ କରୁଛି ଆମର ଦୁଇ ଦୁଇଟି ଇନ୍ଦ୍ରିୟ ଯାହା କର୍ମ ରହିଛି ଦୁଇଟି ଇନ୍ଦ୍ରିୟ କିନ୍ତୁ ଗୋଟିଏ କାମ କରୁଛି ଶୋଇବା କାମ କରୁଛି ଦୁଇଟି ଆଖି ରହିଛି ଗୋଟିଏ କାମ ହେଉଛି ଦେଖିବା କାର୍ଯ୍ୟ କିନ୍ତୁ ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ ଗୋଟିଏ ଇନ୍ଦ୍ରିୟ କିନ୍ତୁ ସେ ଦୁଇଟି କାର୍ଯ୍ୟ କରୁଛି କଥା କହୁଛି ଏବଂ ରସନା ରସ ଗ୍ରହଣ କରୁଛି ଖାଦ୍ୟ ଗ୍ରହଣ କରୁଛି ଗୋଟିଏ ଜିହ୍ୱା ଦୁଇଟି କାର୍ଯ୍ୟ ପାଇଁ ଜିହ୍ୱା ଇନ୍ଦ୍ରିୟ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଇନ୍ଦ୍ରିୟ ତେଣୁ ସେଇ ଇନ୍ଦ୍ରିୟ ମାଧ୍ୟମରେ ସେଇ ଜିହ୍ୱା ମାଧ୍ୟମରେ ଯଦି ଆମେ ଭଗବାନଙ୍କର ସେବା କରିବା ତାହେଲେ ଭଗବାନଙ୍କୁ ଜାଣିପାରିବା ସେବାଙ୍କୁ ଜିହ୍ୱାରୁ ସ୍ୱୟଂ ସ୍ମୃତି ହେବ ଭଗବାନ ନିଜେ ସ୍ଫୁରିତ ହେବେ ଭଗବାନ ନିଜେ ପ୍ରକାଶିତ ହେବେ ନହେଲେ ଭଗବାନ ପ୍ରକାଶିତ ହେଇପାରିବେ ନାହିଁ ତେଣୁ ଭଗବାନ ଯେଉଁ ଜିହ୍ୱା ଦେଇଛନ୍ତି କୃଷ୍ଣ ବଡ଼ ଦୟା କରିବାରେ ଜିହ୍ୱା ଜିହ୍ୱାକୁ ଜୟ କରିବା ବଡ଼ କଷ୍ଟ ଯେତେ ଇନ୍ଦ୍ରିୟ ଆମେ ଅଛନ୍ତି ଭାଗବତ ଏକାଦଶ ସମୟରେ ବର୍ଣ୍ଣନା କରାଯିବ ଭଗବାନ ଉଦ୍ଧବଙ୍କୁ ଜ୍ଞାନ ଦେବେ ଯେ ଆମର ଯେତେ ଇନ୍ଦ୍ରିୟ ଅଛନ୍ତି ସବୁ ଇନ୍ଦ୍ରିୟକୁ ଆମେ ଦମନ କରିପାରିବା କିନ୍ତୁ ଜିହ୍ୱା ଇନ୍ଦ୍ରିୟକୁ ଦମନ ନ କରିବା ପର୍ଯ୍ୟନ୍ତ ଅନ୍ୟ ସବୁ ଇନ୍ଦ୍ରିୟ ଦମନ କଲେ ତାହେଲେ ବିଶେଷ ସୁଫଳ ପ୍ରାପ୍ତ ହୋଇପାରିବା ନାହିଁ ଜିହ୍ୱା ଇନ୍ଦ୍ରିୟ ବହୁତ ଗୁରୁତ୍ୱପୂର୍ଣ୍ଣ ଇନ୍ଦ୍ରିୟ ତେଣୁ ଭଗବାନ କୃଷ୍ଣ ଦୟାମ କରିବାରେ ଜିହ୍ୱା ଜୟ ଭଗବାନ ନିଜେ କୃପାମୟ ଆମର ଏଇ ଜିହ୍ୱାକୁ ଜୟ କରିବା ପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି ନା ସୋ ପ୍ରସାଦ ଅନିଲ ଭାଇ ତାଙ୍କର ପ୍ରସାଦ ଦେଉଛନ୍ତି ଭୋଗର ବୋଧେ ସେ ଗ୍ରହଣ କରୁଛନ୍ତି ତାପରେ ସେ ପ୍ରସାଦ ପରିଣତ ହୋଇଯାଉଛି ଏ ପ୍ରସାଦ ଆମେ ପ୍ରଦାନ କରୁଛନ୍ତି ଏବଂ ସେଇ ପ୍ରସାଦ ଭିତରେ ପାଇବା ସେଇ ନାମ ପାଉ ରାଧା କୃଷ୍ଣ ଗୁଣ ଗାଉ ଭଗବାନଙ୍କୁ ଗୁଣଗାନ କରିବା ହରେ କୃଷ୍ଣ ହରେ ରାମ 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 ଭଗବାନଙ୍କୁ ଗୁଣଗାନ କରିବା। ହାଇଦ୍ରାବାଦ ପରେ ବିଦ୍ୟୁତ କାର୍ଯ୍ୟକ୍ରମ କରିପାରିବା ତାହେଲେ ସେଇ ନାମ ପାବ ରାଧାକୃଷ୍ଣ ଗୁଣଗାଓ ଏଭଳି ଭାବରେ ଆମେ ଯିବା ମଧ୍ୟରେ ଭଗବାନଙ୍କ ସେବା ଆରମ୍ଭ ହେବ ତାହେଲେ ଆମେ ଭଗବାନଙ୍କୁ ଆସ୍ତେ ଆସ୍ତେ ଜାଣିବା ତେଣୁ ଭଗବାନ ବିଭୁଶକ୍ତି ଆସିଯାଇଛନ୍ତି ଭଗବାନ ସଂକଳ୍ପ କରିଦେଇଛନ୍ତି ନା ମୁଁ ଫେରିବାକୁ ଯିବି ମୋ ସାଙ୍ଗମାନଙ୍କ ସହିତ ଆଉ ମା ବାନ୍ଧିବେ ମୁଁ ବନ୍ଧା ହେବି ନାହିଁ ଚିନ୍ତା କରିଦେଇଛନ୍ତି କାରଣ ତାଙ୍କ ସବୁ ଶକ୍ତି ସବୁ ଆବିର୍ଭାବ ହେଇଯାଇଛନ୍ତି ଯେତେ ରସି ବାନ୍ଧିଲେ ତାକୁ ଆଉ ବନା ଯେତେ ରସି ବାନ୍ଧିଲେ ମଧ୍ୟ ଦୁଇ ଆଗକୁ ନ୍ୟୁନ ହେଇଯାଉ ତା ଷୋହଳ ନମ୍ବର ଶ୍ଳୋକ କହୁଛନ୍ତି ଯଦାସି ତଦପି ନ୍ୟୁନ ପୁଣି ଆଣିବେ ରସି ଯେତେ ଘରେ ରସି ଥିଲା ଗୋଟେ ଗୋଟେ ଆଣୁଛନ୍ତି ଆଉ ଗୋଟେ ରସି ବନ୍ଧା ହେଇଯିବେ ଭାବୁଛନ୍ତି ଦୁଇ ଆଗରୁ ତ ଆଉ ଗୋଟେ ରସି ବାନ୍ଧିଲେ ହେଇଯିବ ଯଦାସି ତଦପି ନ୍ୟୁନ କିନ୍ତୁ ଆଉ ଗୋଟେ ବାନ୍ଧିଲେ ମଧ୍ୟ ସେଇ ନ୍ୟୁନ ଦୁଇ ଆଙ୍କୁ ତିନି ନାହିଁ କି ଏକ ନାହିଁ ଦୁଇ ଆଙ୍କୁ ଯେଉଁ ରସି ଆସୁଛି ସେ ସମାନ ରସି ଆସୁଛି କିଏ ବଡ଼ ରସି ଆସୁଛି କି ଛୋଟ ରସି ଆସୁଛି କିନ୍ତୁ ତଥାପି ଦୁଇ ଆଙ୍କୁ ନ୍ୟୁନ ହେଉଛି ଦୁଇ ଆଙ୍କୁ କମିଯାଉଛି ତେନା ନଦପି ସନ୍ଦରେ ଯଦି ଦୁଇ ଆଙ୍କୁ କମିଗଲା ପୁଣି ମା ହେଉଛନ୍ତି ଆଉ ଗୋଟେ ରସି ଅନ୍ତରେ ନେଇଯାଉ ଅନ୍ୟ ଯଦି ସନ୍ଦରେ ଆଉ ଗୋଟେ ଆଣିକି ବାନ୍ଧୁଛନ୍ତି ବାନ୍ଧିକି ତଥାପି ଦୁଇ ଆଙ୍ଗୁଳ ନ୍ୟୁନ ତଥାପି ଦୁଇ ସବୁବେଳେ ଦୁଇ ଆଙ୍ଗୁ ନ୍ୟୁନ ଯଦାଗତ ବନ୍ଧନ ଯେତେ ଆଣିଲେ ମଧ୍ୟ ରସି ତାଙ୍କର ଗୃହରେ ଯେତେ ରସି ଥିଲା ଆଣିଲେ ମଧ୍ୟ ଦୁଇ ଆଙ୍ଗୁଳ କମିଯାଉ ତେଣୁ ଏବଂ ସ୍ୱଗୃହ ଦାମାନି ଯଶୋଦା ସବ୍ରଜାତପି ନିଜ ଗୃହରେ ଯେତେ ମଧ୍ୟ ରସି ଥିଲା ସବୁ ରସି ଆଣିକି ବାନ୍ଧିଲେ କିନ୍ତୁ ଗୋପୀନାଥ ସୁସ୍ପାନ୍ତି ନା ଅନ୍ୟ ଗୋପୀମାନେ ସବୁ ଯଶୋଦାଙ୍କ ପାଖରେ ସବୁ ଅଭିଯୋଗ କରୁଥିଲେ ହେଇ ତମ ପୁଅ ଆଜି ଚୋରି କଲା ସବୁ ସେଇଠି ଅଛନ୍ତି ସେମାନେ ସବୁ ଆସୁଛନ୍ତି ସେମାନେ ଆସୁଛନ୍ତି ଯାଉଛନ୍ତି ଛୋଟ ପିଲା ଯେ ଦୌଡ଼ି ଆଣିଲେ ବନ୍ଧା ହେଉଛି ଦୁଇ ଆଙ୍ଗୁଳ କମିଯାଉଛି ତିନି ମୁହଁ କି ଏକ ମୁହଁ ଦୁଇ ଆଙ୍ଗୁଳ ସ୍ମାନ୍ତି ବିସ୍ମିତା ହୁଏ ତେଣୁ ସେମାନେ ମଧ୍ୟ ବିସ୍ମୟ ହେଇଯାଉଛନ୍ତି ମାନେ ଅସୁଛନ୍ତି ମାନେ ବିସ୍ମିତ ହେଇଯାଉଛନ୍ତି ଆମେ ଯଦି କଥା କହୁଛୁ ସେ କଥା ସ୍ମରଣ କଲେ ଆମକୁ ମଧ୍ୟ ହସ ଲାଗୁଛି ତିନି ଦୁଇ ଆଙ୍ଗୁଳ କମିଗଲା ତେଣୁ ଏଠି ମୁଷ୍ଟି ପରିବି ତମ ଅସ ଉଦର ମା ଯଶୋଦା ଚିନ୍ତା କରୁଛନ୍ତି ଛୋଟିଆ ଉଦରଟେ ରହିଛି ମୁଷ୍ଟି ପରିବି ତ ହାତରେ ଧରିଦେବେ କିନ୍ତୁ ଶତହସ୍ତ ପରିମିତେ ନ ଦାନାଡ଼ି ନ ବେଷ୍ଟେ ଶହେ ହାତର ଦଶି ଆସିଲା କିନ୍ତୁ ତଥାପି ବେଷ୍ଟନ କରି ହେଉନି ଏବଂ ତତ୍ର ଦରମ କିଳମାତ୍ର ବି ନ ବିପ୍ଳବ ହେଉଛି ଆମେ ଭାବୁଥିବା ତାଙ୍କର ଉଦର ଯେଉଁ ରହିଛି ସେ ବହୁତ ବଡ଼ ହେଇଯାଉଛି ନା ତିଳମାତ୍ରକୁ ଟିକେ ଇଞ୍ଚ ମଧ୍ୟ ବଡ଼ ହେଉଛି ଯେଉଁ ଛୋଟିଆ ଉଦର ସେତିକି ଛୋଟିଆ ଉଦର ରହିଛି ସେ ଦୁଇ ଫୁଟର କମର ପଟି ଲାଗିଛି ପଟିରେ ସେ ଲାଗିଛି ଦାମା ବି ଅଙ୍ଗୁଳି ମାତ୍ର ବି ନ ନ୍ୟୁନ ହେଉଛି ଯେତେ ଦାଉଡ଼ି ଆଣିଲେ ମଧ୍ୟ ଅଙ୍ଗୁଳ ମାତ୍ର ନ୍ୟୁନ ଗୋଟେ ସବୁ ଦୁଇ ଆଙ୍ଗୁଳ ହେଉଛି ଗୋଟେ ଗୋଟେ ଅଙ୍ଗୁଳ ହେଲା ସେମିତି ବି ହେଉନି ସେ ଦୁଇ ଏକ ବି ହେଉନି ଅଙ୍ଗୁଳି ମାତ୍ର ନ ନ୍ୟୁନ ହେଉଛି ତେଣୁ ଦୁଇଟି ବିସ୍ମୟ ରହୁଛି ଗୋଟେ ହେଲା ପ୍ରତିଭା ଦେବ ବେଷ୍ଟନେ ଦ୍ୱୟଙ୍ଗୁଳ ନ୍ୟୁନ ତୈବ ନନ୍ତୁ ତ୍ରୟଙ୍ଗୁଳ ଚତୁରଙ୍ଗୁଳାନ୍ତି ମାନେ ପ୍ରତିଭା ଯେଉଁ ଯେଉଁ ରସି ଆସୁଛି କେଉଁ ଛୋଟ ରସି ଆସୁଛି କେଉଁଟା ବଡ଼ ରସି ଆସୁଛି ଆଟଲିଷ୍ଟ ଗୋଟିଏ ଆଙ୍ଗୁଳ କମିଯିବା କଥା ସେମିତି ହେଉନି ବା ଚାରି ବଡ଼ ରସି ଆସିଲା ଚାରି ଆଙ୍ଗୁଳ କମିଯିବା ତିନି ଆଙ୍ଗୁଳ କମିଯିବା ସେମିତି ହେଉନି ସେଇ ଦୁଇ ଆଙ୍ଗୁଳ ତେଣୁ ଏ ଦୁଇଟି ବିସ୍ମୟ ମାନେ ଆମେ ଭାବିଥିବା ଉଦର ତ ବଢ଼ିଗଲା କିନ୍ତୁ ଉଦର ବଢ଼ୁନି ଉଦର ଯେମିତି ରହିଛି ସେମିତି ରହିଛି ପେଟ ତାଙ୍କର ଭଗବାନଙ୍କର କୃଷ୍ଣଙ୍କର ଯେଉଁ ପେଟ ରହିଛି ଉଦର ଯେତିକି ଥିଲା ସେତିକି ରହିଛି ବଢ଼ୁନି ଏବଂ ଯେତେ ଯେଉଁଠି ଆଣିଲେ ମଧ୍ୟ ସେଇ ଦୁଇ ଆଙ୍କୁ କମିଯାଉଛି ଦୁଇ ବିସ୍ମୟ ହେଇଯାଉଛି ସମସ୍ତେ ବିସ୍ମିତ ହେଇଯାଉଛନ୍ତି ତେଣୁ ନାରାୟଣ କହୁଛନ୍ତି ଆକ୍ଚୁଆଲି ଦିସ୍ ଇନ୍ସିଡେଣ୍ଟ ୱାଜ୍ ୱଣ୍ଡରଫୁଲ୍ ବିକଜ୍ କୃଷ୍ଣ ୱାଜ୍ ଓନ୍ଲି ଏ ଚାଇଲ୍ଡ ୱିଥ୍ ସ୍ମଲ୍ ହ୍ୟାଣ୍ଡସ୍ ଏଇଟା ବହୁତ ବିସ୍ମୟଜନକ କାହିଁକି ନା କୃଷ୍ଣ ଛୋଟ ତିନି ବର୍ଷର ପିଲା ଛୋଟ ଛୋଟ ହାତ ତାଙ୍କ ରହିଛି ଟୁ ବାଇଣ୍ଡ ହିମ୍ ସୁଡ୍ ହାଭ୍ ରିକ୍ୱାର୍ଡ ଓନ୍ଲି ଏ ରୋପ୍ ନଟ୍ ମୋର୍ ଦେନ୍ ଟୁ ଫିଟ୍ ଲଙ୍ଗ୍ ଦୁଇ ଫିଟ୍ର ରସି ହେଲେ ସେ ବନ୍ଧା ହେଇଯିବେ ତାଙ୍କର ଯେତିକି ରହିଛି ଉଦାର ଯେତିକି ରହିଛି ଦୁଇ ଫିଟ୍ର ରସି ବନ୍ଧା ହେଇଯିବେ କିନ୍ତୁ ଶହ ଶହ ଫିଟ୍ର ରସି ଆଣିଲେ ମଧ୍ୟ ବନ୍ଧା ତ ହେଇପାରୁନାହାନ୍ତି ଦୁଇ ଆଙ୍କୁ କମିଯାଉଛି ତେଣୁ ପରସ୍ପର କୁହାଯାଉଛି ସୋମାତୁ ଶୂନ୍ୟଗାତ୍ରାୟା ବିଶ୍ୱସ୍ତ କବର ଶୈଳ। କୃଷ୍ଣ ଦେଖିଲେ ତାଙ୍କର ବିଦ୍ୟୁତ ଶକ୍ତି ସବୁ କ'ଣ ବାଧା ଦେଉଛନ୍ତି ନା ଆମର ଭଗବାନ ବନ୍ଧା ହେଇପାରିବେ ନାହିଁ, ଭଗବାନ ସଂକଳ୍ପ କରିଦେଇଛନ୍ତି ଖେଳିବା ପାଇଁ ଯିବେ, ମା କ'ଣ ମାଗିବେ। ତେଣୁ ତାଙ୍କର ବିଦ୍ୟୁତ ଶକ୍ତି ସେଭଳି ଭାବରେ ବାଧା ଦେଉଛନ୍ତି, କିନ୍ତୁ କୃଷ୍ଣ ଦେଖିଲେ ସ୍ୱମାତୁ ଶୂନ୍ୟଗାତ୍ରାୟା ନିଜର ମା ନିଜେ ଭଗବାନ, ଆମେ ସବୁ ଭଗବାନ ନିଜ ଧର୍ମ ବୋଲି ଭାବୁଛନ୍ତି, ନିଜ ଧର୍ମ ବ୍ରହ୍ମା ଭଗବାନ ପ୍ରାର୍ଥନା କରୁଥିଲେ ପ୍ରଭୁ ଆମକୁ ଆପଣ ଟିକେ ନିଜ ଧର୍ମ କରିଦିଅନ୍ତୁ, ଆସିବା ବ୍ରହ୍ମା ଯେଉଁ ବର୍ଷା ହରଣ କରିଥିଲେ ଭଗବାନ ନିଜକୁ ବିସ୍ତାର କରି ନିଜକୁ ବର୍ଷା ରୂପରେ ବାଳକ ରୂପରେ ବିସ୍ତାର କରିଥିଲେ। ତେଣୁ ବ୍ରହ୍ମା ନିଜର ଦୋଷ ବୁଝିପାରିଲେ, ଭଗବାନ ପରୀକ୍ଷା କରୁଥିଲେ ନିଜ ଦୋଷ ବୁଝିପାରି ସେ କହୁଥିଲେ ପ୍ରାର୍ଥନା କରୁଥିଲେ ପ୍ରଭୁ ତଦସ୍ତୁ ମେ ନାମ ଦଶ ଭୂ ଭାବ ଭବେତ୍ରବାଙ୍ଗୁବା ଯେ ନା ମୁଁ କବି ଭବେ ଜଣାନା ଭୂତ୍ୱା ବିଷୟରେ ଗୋପାଳ ପ୍ରଭବ। ପ୍ରଭୁ ଏଠି କୃପା କରନ୍ତୁ ଯେମିତି ଆମେ ଆପଣଙ୍କ ନିବେଦନ ହେଇପାରିବୁ, ନିବେଦନ ହେଲେ କ'ଣ ହବ ନା ତାଙ୍କର ସେବା କରିବା, ଭୂତ୍ୱା ବିଷୟରେ ଗୋପାଳ ପ୍ରଭବ ଆପଣଙ୍କର ସେବା କରିପାରିବୁ। ଆଜି କୃଷ୍ଣ ଭାବୁଛନ୍ତି ଦଶରାଙ୍କୁ ନିଜ ମାତା ସୋ ମାତୁ ନିଜ ଦ୍ୱାରା ଭାବୁଛନ୍ତି ସେ ତେଣୁ ସୋ ମାତୁ ଶୂନ୍ୟଗାତ୍ରାୟା ମା ଯେତେ ତାଙ୍କ ବିରୁଦ୍ଧ ଦେଖେଇଲେ ମଧ୍ୟ ମା କହିଲେ ନା ମୁଁ ଯେତେବେଳେ ବାନ୍ଧିବି ପୁଅକୁ ମୋର ବାନ୍ଧିବି ଯେତେ ଦୌଡ଼ି ଅଛି ଯାହା ହଉ ବ୍ରଜରେ ଯେତେ ଦୌଡ଼ି ସବୁ ଆଣିକି ବାନ୍ଧିବି, ଏଇଭଳି ସଂକଳ୍ପ ମା ମଧ୍ୟ ସଂକଳ୍ପ କରୁଛନ୍ତି। ଭଗବାନଙ୍କ ସଂକଳ୍ପ ଏବଂ ଭକ୍ତର ସଂକଳ୍ପ ଭିତରେ ଯେତେବେଳେ ଲଢ଼େଇ ହୁଏ ସେତେବେଳେ ଭକ୍ତ ଜିତିଯାଏ ଭଗବାନ ହାରିଯାଆନ୍ତି। ଏ ଭଗବାନଙ୍କର ବୃଦ୍ଧ ବସଲା ଭକ୍ତ ବସଲଟା ଭଗବାନଙ୍କର ଉପରେ ବର୍ଣ୍ଣନା କରାଯିବ। ତେଣୁ ମା ଯଦି ଅଛି ମୁଁ କୃଷ୍ଣ ବାନ୍ଧିବି, ଭଗବାନ କୃଷ୍ଣ ଚିନ୍ତା କରୁଛନ୍ତି ତାଙ୍କ ବିଦ୍ୟୁତ ଶକ୍ତି ମାଧ୍ୟମରେ ଯେ ମୁଁ ବନ୍ଧା ହେବି ନାହିଁ, ତେଣୁ ଲଢ଼େଇ ଚାଲିଛି ଲଢ଼େଇ ଚାଲିଛି। ଭଗବାନ ଯେତେ ବିଦ୍ୟୁତ ଦେଖେଇଲେ ମଧ୍ୟ ମା ଚିନ୍ତା କରୁନାହାନ୍ତି, ଯାହା ହେଉ ଯେମିତି ବାନ୍ଧି ଅନେକ ଉପମାନ କହୁଛନ୍ତି ନା ବାନ୍ଧିପାରିବ ନାହିଁ ତାଙ୍କ ଭାଗ୍ୟରେ ନାହିଁ ବନ୍ଧା ହେବା ପାଇଁ, କିନ୍ତୁ ଯେତେବେଳେ ମାଙ୍କର ଦେଖିଲେ ସୋ ମା କୃଷ୍ଣ ଗାତ୍ରାୟା ତାଙ୍କର ଶରୀରରୁ ଶ୍ୱେତ ନିର୍ଗତ ହେଉଛି, ଝାଡ଼ ବାହାରି ଯାଉଛି ଶରୀରରୁ ଧର୍ମାକ୍ତ ହେଇଗଲାଣି ମା, ଏବଂ ବିଶ୍ୱସ୍ତ କବର ସ୍ୱାଦ ଯେଉଁ ବେଣୀରେ ଯେଉଁ ଫୁଲ ସବୁ ଥିଲା ସେ ମଧ୍ୟ ଆସ୍ତେ ଆସ୍ତେ ପଡ଼ିଯାଉଛି, ଅତି ବ୍ୟସ୍ତ ଭିତରେ ପରିଶ୍ରମ ଭିତରେ ଫୁଲ ସବୁ ଗାଡ଼ି ପଡ଼ୁଛି। ଏବଂ ଦୁଷ୍ଟ ପରିଶ୍ରମ କୃଷ୍ଣ ଭଗବାନ ମାଙ୍କର ପରିଶ୍ରମକୁ ଦେଖିଲେ ତାଙ୍କର ଚିନ୍ତା ହେଲା, ଯେଉଁ ନିଜେ ଚିନ୍ତା କରୁଥିଲେ ପିଇବା ପାଇଁ ବର୍ତ୍ତମାନ ଚିନ୍ତା କରେ ମା କେତେ କଷ୍ଟ ହେଲାଣି ପରିଶ୍ରମ କଲେଣି ମା, ଦୁଷ୍ଟ ପରିଶ୍ରମ କୃଷ୍ଣ କୃପା ସେଠି ସୌବନ୍ଧନୀ କୃପା ସେଥିରେ ଆସିଗଲା ଭଗବାନଙ୍କର, ଭଗବାନ କୃପା ସେ ଯେତେ ଶକ୍ତି ରହିଛି ସବୁ ଶକ୍ତିର ଶ୍ରେଷ୍ଠ ହେଉଛନ୍ତି କୃପା ଶକ୍ତି, କୃପା ଶକ୍ତି ଆସିଗଲେ ଆମେ ସେଠି ସବୁ ଦବିଯିବେ। ତେଣୁ କୃପା ସୌବନ୍ଧନୀ ଭଗବାନ କୃପା ଶକ୍ତି ଯେତେ ଆସିଲା ସେ ବନ୍ଧା ହେଲେ ସୌବନ୍ଧନୀ, ନହେଲେ ମା ଯେତେ ଦୌଡ଼ି ଆଣିଲେ ମଧ୍ୟ ବନ୍ଧା ହେଇପାରିନଥାନ୍ତି, ଭଗବାନ କୃପା ଶକ୍ତି ଜାଗ୍ରତ ହେଇଗଲା ତେଣୁ ମା ତାଙ୍କୁ ବାନ୍ଧି ପାରିଲେ। ତେଣୁ ଏଠି ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି କୃପେ ଏଠି ସର୍ବଶକ୍ତି ଚକ୍ରବର୍ତ୍ତିନୀ, ଏ କୃପା ଶକ୍ତି ହିଁ ଯେତେ ଶକ୍ତି ଅଛି ସବୁ ଶକ୍ତି ଭିତରେ ଶ୍ରେଷ୍ଠ ରାଜା କୃପା ଶକ୍ତି, ତେଣୁ ଏଇ କୃପା ଶକ୍ତି ତଳେ ଜାଗ୍ରତ ହେଲା ଭଗବାନଙ୍କ କୃପା ଆସିଗଲା ଯେତେବେଳେ ଅନ୍ୟ ସବୁ ଶକ୍ତି ଦବିଗଲେ। ତେଣୁ ଏ ଯେଉଁ ଦୁଇ ଆଙ୍ଗୁ କାହିଁକି କମିଲା ଆଚାର୍ଯ୍ୟ ଜଣେ ଟୀକାରେ କହୁଛନ୍ତି ଦୁଇ ଆଙ୍ଗୁ କମିର କାରଣ କ'ଣ ହେଉଛି ନା ଗୋଟିଏ ହେଉଛି ପରିଶ୍ରମ ମିତି କୃପା ଦାଭ୍ୟାମ ଦ୍ୱାଙ୍ଗୁଳ ନ୍ୟୁନତା ସମାହିତା, ଦୁଇ ଅଙ୍ଗୁ ନ୍ୟୁନ କ'ଣ ନା ଗୋଟିଏ ହେଉଛି ପରିଶ୍ରମ ଆଉ ଗୋଟିଏ ହେଉଛି କୃପା, ଦୁଇ ଆଙ୍ଗୁଳର ଯେଉଁ ରହିଛି ଅର୍ଥ ହେଉଛି ଏଇଟା ରହସ୍ୟ ହେଉଛି ଏଇଟା, ଦୁଇ ଆଙ୍ଗୁଳ କ'ଣ ନା ଗୋଟିଏ ଆଙ୍ଗୁଳ ହେଉଛି ଆମର ପରିଶ୍ରମ, ଆମେ ଭଗବାନଙ୍କୁ ସେବା କରୁଛେ ବିଭିନ୍ନ ପ୍ରକାର ସକାଳୁ ରାତି ପର୍ଯ୍ୟନ୍ତ ଭଗବାନ ବିଭିନ୍ନ ସେବାରେ ନିଯୁକ୍ତ ରହିଛେ ବା ନିଜ କର୍ମ ବାହାରେ ମଧ୍ୟ ଭଗବାନଙ୍କ ସେବା କିଛି କରୁଛେ, ଯେତିକି ଆମେ ଭଗବାନଙ୍କୁ ପରିଶ୍ରମ କରୁଛେ ସେଇଟା ଗୋଟିଏ ଗୋଟିଏ କାରଣ। ଆଉ ଗୋଟିଏ କାରଣ ହେଉଛି ଭଗବାନଙ୍କ କୃପା। ଭଗବାନ କୃପା ଉଦ୍ରେକ ନ ହେବା ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ପରିଶ୍ରମ ଏବଂ କୃପା ସେଥିପାଇଁ ଦୁଇ ଆଗକୁ କମିଯାଉଥିଲା। ଆଚାର୍ଯ୍ୟମାନେ ଏକ ସମାଧାନ କରିଥିଲେ କାହିଁକି ଦୁଇ ଆଗକୁ କମୁଥିଲା, ତିନି ଆଗକୁ କାହିଁ ହେଲାନି, ପ୍ରାୟ ଗୋଟିଏ ଆଗକୁ କାହିଁ ହେଲାନି, ନା କାରଣ ହେଉଛି ଆମର ପରିଶ୍ରମ ଏବଂ ଭଗବାନଙ୍କ କୃପା। ଏହି ଦୁଇଟି ବିଷୟରେ ଆମେ ଭଗବାନ ପ୍ରାପ୍ତ ହେବା, ଯେମିତି ଭଗବାନ ବନ୍ଧା ହେଲେ ମା ଦଶଟା ବାନ୍ଧିଲେ ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି ଇନ୍ କମ୍ପିଟିସନ୍ ବିଟୱିନ୍ କ୍ରିଷ୍ଣା ଆଣ୍ଡ ଡିଭୋଟି କ୍ରିଷ୍ଣ ସମଟାଇମ୍ସ ଆଗ୍ରିଜ୍ ଟୁ ବି ଡିଫିଟେଡ୍। ମୁଁ କହିବି କଥା ଭଗବାନ ଏବଂ ଭକ୍ତ ଭିତରେ ଲଢ଼େଇ ହୁଏ, ଭକ୍ତ ଜିତନ୍ତି ଭଗବାନ ହାରିଯାଆନ୍ତି। ଭଗବାନ ହେଉଛନ୍ତି ତାଙ୍କ ଅସମର୍ଥ ବସ୍ତୁ, ତାଙ୍କ ସହିତ କି ସମାନ ହେଇପାରିବେ ନାହିଁ କି ତାଙ୍କଠାରୁ ଉନ୍ନତି ହେଇପାରିବେ ନାହିଁ, ଅସମର୍ଥ ବସ୍ତୁ। କିନ୍ତୁ ଭଗବାନ ନିଜେ କୃପା କରି ଭକ୍ତ ପାଖରେ ସେ ଅସୁବିଧା ସ୍ୱୀକାର କରନ୍ତି, ନିଜେ ହାରି ଯାଆନ୍ତି। ଭଗବାନ ଦଶମ ସ୍କନ୍ଧ ଅଠରରେ ବର୍ଣ୍ଣନା କରାଯାଇଥିଲେ ଭଗବାନଙ୍କରେ ତାଙ୍କ ବାଳକମାନଙ୍କୁ ଖେଳୁଥିଲେ, ପରାଜିତ ହେଇଯାଇଥିଲେ, ତେଣୁ ଶ୍ରୀରାମଙ୍କୁ କାନ୍ଧରେ ବସିକି ନେଉଥିଲେ। ଭଗବାନ ପରାଜିତ ହେଇଯାଆନ୍ତି, ଭଗବାନ କି ପରାଜୟ କରିପାରିବ, ପରାଜିତ କରିପାରିବ ଭଗବାନଙ୍କୁ? ଭଗବାନ ଶକ୍ତି ସହିତ ଯଦି ଅଧିକ ଶକ୍ତି ହେଇଥିବ ସେ ପରାଜିତ କରିବ, କାହାର ଶକ୍ତି ଅଧିକା? ଆମେ ଯେଉଁ ଶକ୍ତି ପାଉଛେ ସେ ଭଗବାନ ପ୍ରଦାନ କରୁଛନ୍ତି। ବଡ଼ ପ୍ରଦାନ ଯାହା ଏତେ ଭଗବାନ ହୁଅନ୍ତୁ ନା କାହିଁକି, ସେ ବଡ଼ ଭଗବାନ ଦେଇଛନ୍ତି। ତେଣୁ ଜଜ୍ କ୍ରିଷ୍ଣ ଇଣ୍ଟରନାଲ୍ ଏନର୍ଜି ଯୋଗମାୟା ୱାଜ୍ ବ୍ରଟ୍ ଟୁ ୱାର୍କ ଆଣ୍ଡ କ୍ରିଷ୍ଣ ଆଗ୍ରିଡ୍ ଟୁ ବି ବାଉଣ୍ଡ ବାଇ ମଦର ଦୁସୁଧା। ତେଣୁ ଏ ଭଗବାନଙ୍କ କୃପା ଶକ୍ତି, ଇଏ ହେଉଛି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି। ଏହି କୃପା ଶକ୍ତି ଯେତେବେଳେ ଜାଗ୍ରତ ହେଲା ସେତେବେଳେ ଭଗବାନ ବନ୍ଧା ହେଲେ। ଇଏ ଗୋଟେ ହେଲା ଚାଲିଶ, ଗୋଟେ ହେଲା ଗୋଟେ ଭୀଷ୍ମ, ମାନେ ଗୋଟିଏ ଅଦ୍ଭୁତ କାର୍ଯ୍ୟ ହେଲା, ବନ୍ଧା ହେଲେ ଭଗବାନ। ତେଣୁ ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏବଂ ସନ୍ଦର୍ଶିତା ଜଙ୍ଗ ହରିଣା ବୃଦ୍ଧ ବର୍ଷତା ସ୍ୱବେଚନା କୃଷ୍ଣେନ ଯଶିଦମ୍ ସେ ସ୍ୱରମ୍ ବସେ। ତେଣୁ ଏଭଳି ଭାବରେ ସନ୍ଦର୍ଶିତା ଭଗବାନ ସମ୍ୟକ ରୂପରେ ଦେଖେଇଲେ ଲୀଳାଟି, ଏ ଯେଉଁମାନେ ଲୀଳାର ଯେଉଁ ତତ୍ତ୍ୱ ରହିଛି ଆମର ଶିଷ୍ୟ ଗୌରବ ଦେଶ ମହାରାଜ କହନ୍ତି, ଆମେ ଯେଉଁ ଦଶମ ସ୍କନ୍ଧର ଲୀଳା ସବୁ ଶୁଣୁଛେ ତାକୁ ବୁଝିବାକୁ ହେଲେ ଏକାଦଶ ସ୍କନ୍ଧରେ ସବୁ ତତ୍ତ୍ୱ କଥା କୁହାଯାଇଛି। ସେ ତତ୍ତ୍ୱକୁ ଯଦି ନ ଜାଣିବା ଏ ଲୀଳାରେ ଆମେ ବୁଝିପାରିବା ନାହିଁ, ଆମ ପତନ ହେଇଯିବ। ଭଗବତ ଭଗବାନ କହିଛନ୍ତି ଅହମ୍ ଇଶ୍ୱର ଜ୍ଞାନ ଭୋକ୍ତା ପ୍ରଭୁତ ନଦୁମାନ ଅଭିଯାନି ତତ୍ତ୍ୱ ଚଳନ୍ତି। ଭଗବାନ ହେଉଛନ୍ତି ବହୁତ ଉପଭୋକ୍ତାଇ, ତାଙ୍କୁ ଯଦି ଆମେ ତତ୍ତ୍ୱରେ ନ ଜାଣିବା ତାହେଲେ ଆମର ପତନ ହେଇଯିବ। ତେଣୁ ଏ ଯେଉଁ ଭଗବାନ ଯେଉଁ ଦେଖାଉଛନ୍ତି ଲୀଳା ମାଧ୍ୟମରେ ଯେଉଁ ପ୍ରଦର୍ଶନ କରୁଛନ୍ତି ଏ ଆମମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। କ'ଣ ଏବଂ ସନ୍ଦର୍ଶିତ ଅଙ୍ଗ ହରିଣା ବୃତ୍ତ ବସୁଧା ସେଜନ ହରି, ତାଙ୍କୁ କେହି ହରଣ କରିପାରିବେ, ସେ ସବୁକୁ ହରଣ କରିବେ, କିନ୍ତୁ ସିଏ ନିଜେ ଦଶଟା ସେବା କରୁଛନ୍ତି ବୃତ୍ତ ବସୁଧା, ତାଙ୍କର ମର୍ତ୍ତଙ୍କ ପାଖରେ ସେ ହାରିଯାଉଛନ୍ତି, ତାଙ୍କ ଦଶଟା ସେବା କରୁଛନ୍ତି। ଏ ଭଗବାନଙ୍କ କୃପା ଏଇଭଳି ଭାବରେ ଭଗବାନ ପ୍ରଦର୍ଶିତ କରିଥିଲେ ଏବଂ ସନ୍ଦର୍ଶିତ ଜଙ୍ଗ ସୁଖଦେବ ଗୋସ୍ୱାମୀ ଯେଉଁ ପରିକ୍ଷିତ ମହାରାଜ କହୁଛନ୍ତି ସେ ରୋମାଞ୍ଚିତ ହେଇଯାଉଛନ୍ତି। ପରିକ୍ଷିତ ମହାରାଜ ଅଙ୍ଗ ବି ସମ୍ବୋଧନ କରୁଛନ୍ତି, ଆମେ ଆମର ଶରୀର ଅଙ୍ଗ ଯେମିତି ଆମର ବହୁତ ପ୍ରିୟ, ସେଇଭଳି ଭାବରେ ପରିକ୍ଷିତ ତାଙ୍କ ଅତି ଅତ୍ୟନ୍ତ ପ୍ରିୟ ଲାଗୁଛନ୍ତି। କାହିଁକି ଭଗବାନ କଥା ସେ କହୁଛନ୍ତି, ଇଏ ଭଗବାନ କଥା ଶୁଣୁଛନ୍ତି, ତେଣୁ ସେ ତାଙ୍କ ଉପରେ ବହୁତ ପ୍ରୀତ ହେଇକି ଅଙ୍ଗ ଶବ୍ଦ ବ୍ୟବହାର କରିଛନ୍ତି, ସମ୍ବୋଧନ କରିଛନ୍ତି ଅଙ୍ଗ। ତେଣୁ ମୋର ଅଙ୍ଗ ଭଳି ମୋର ଆମର ଅଙ୍ଗ ଯେମିତି ଆମର ନିଜର ଅତ୍ୟନ୍ତ ପ୍ରିୟ, ସେଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜଙ୍କୁ ଅତ୍ୟନ୍ତ ପ୍ରିୟ ବୋଲି ଭାବୁଛନ୍ତି। ଯେଉଁ ପ୍ରଶ୍ନ ପଚାରିଛନ୍ତି ସେ ପ୍ରଶ୍ନରେ ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହେଇଯାଇଛନ୍ତି, ଭଗବାନ କଥା ସେ କହିବେ, ଶ୍ରୋତା ରହିଛି ଭଗବାନ କଥା ଶୁଣିବା ପାଇଁ, ବକ୍ତା ରହିଛି ଭଗବାନ କଥା କହିବା ପାଇଁ, ତେଣୁ ଉନ୍ନତ ମାନର କଥା ଆସି ପରିବେଷଣ ହେଉଛି। ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହେଇଯାଉଛନ୍ତି, ରୋମାଞ୍ଚିତ ହେଇଯାଉଛନ୍ତି, କିନ୍ତୁ ଅଙ୍ଗ ଶବ୍ଦ ବ୍ୟବହାର କରିଛନ୍ତି ଜଙ୍ଗ କହୁଛନ୍ତି ପରିକ୍ଷିତ ପରିକ୍ଷିତ ମହାରାଜ ମଧ୍ୟ ରୋମାଞ୍ଚିତ ହେଇଯାଉଛନ୍ତି ଭଗବାନଙ୍କ ଏସବୁ ଲୀଳା ଦେଖିକି ଅଦ୍ଭୁତ ଲୀଳା, ଏବଂ ସୁଖଦେବ ଗୋସ୍ୱାମୀ ମଧ୍ୟ ଆନନ୍ଦିତ ହେଇଯାଉଛନ୍ତି, ରୋମାଞ୍ଚିତ ହେଇଯାଉଛନ୍ତି। ଆମ ଶ୍ରୀ ରାଧା ଗୋସ୍ୱାମୀ ମହାରାଜ କହନ୍ତି ସେ ରୋମାଞ୍ଚିତ ହେଇଯାଉଛନ୍ତି ଏଇ ଲୀଳାଟି ବର୍ଣ୍ଣନା କରିବା ମାତ୍ରେ। ଭଗବାନ ଅନୁଭବ ହେଇଯାଉଛନ୍ତି ଶିବ ଦେଉଛନ୍ତି ପାଖରେ। ତେଣୁ ପରୀକ୍ଷିତ ହେ ଅନ୍ଧ ସ୍ୱବ୍ୟସନାଥ କୃଷ୍ଣ ଜସ୍ୟକାଂଶୀ ସ୍ୱର ବସେ ଏଇ ଯେଉଁ କୃଷ୍ଣକୁ ମା ବାନ୍ଧିଲେ ତାହାଙ୍କର ବସରେ ତାଙ୍କର ଅଧୀନରେ ସମସ୍ତ ଈଶ୍ୱରମାନେ ଅଛନ୍ତି। ଯେତେ ବଡ଼ ବଡ଼ ଈଶ୍ୱର ଅଛନ୍ତି ବ୍ରହ୍ମା ଶିବ ଇତ୍ୟାଦି ଯେତେ ସବୁ ଦେବତାମାନେ ଅଛନ୍ତି ଯେତେ ସବୁ ଦେବତା ଅଛନ୍ତି ଆମର ଏଇ ମନ୍ଦିରରେ ମଧ୍ୟ ବହୁତ ଦେବାଦେବୀମାନେ ଅଛନ୍ତି ଯେତେ ସବୁ ଦେବତା ଅଛନ୍ତି ଯେତେ ସବୁ ଦେବୀ ଅଛନ୍ତି ସମସ୍ତେ ସ୍ୱବସେନା ବି ଯସ୍ୟଦର୍ଶୀ ଈଶ୍ୱର ବସେ ଯାହାଙ୍କର ଅଧୀନରେ ସମସ୍ତେ ରହିଛନ୍ତି ଯେତେ ଦେବାଦେବୀ ଅଛନ୍ତି ସମସ୍ତେ ତାଙ୍କର ଅଧୀନରେ ରହିଛନ୍ତି। ଜନ ବ୍ରହ୍ମା ବର୍ଣ୍ଣେନ୍ଦ୍ର ରୁଦ୍ରବର୍ଗ ସୁମନ୍ତି ଉପେକ୍ଷିତ ହୋଇ ବ୍ରହ୍ମା ବର୍ଣ୍ଣ ଇନ୍ଦ୍ର ମରୁତ ବାୟୁ ଦେବତା ଏମାନେ ସମସ୍ତେ ଭଗବାନଙ୍କର ଦିବ୍ୟ ସ୍ତଭରେ ଭଗବାନଙ୍କର ଆରାଧନା କରୁଛନ୍ତି। ତେଣୁ ସମସ୍ତ ଦେବାଦେବୀମାନେ ତାଙ୍କର ଅଧୀନରେ ରହିଛନ୍ତି। ସେ ଭଗବାନ ସ୍ୱବସେନା କୃଷ୍ଣେଣ ଭଗବାନ ତାଙ୍କ ବସରେ ନଥାନ୍ତି ସେ ନିଜ ନିଜ ସ୍ୱରାଜ ସେ ଭଗବାନ ପୂର୍ଣ୍ଣ ସ୍ୱରାଜ ସ୍ୱାଧୀନ ସେ ସେ ଯାହା ଚାହିଁବେ ତାହା କରିବେ ସେ କାହାର ଅଧୀନ ନୁହନ୍ତି। ଯଶୀଦଂ ସେ ଈଶ୍ୱରଙ୍କ ବସେ ଯାହାଙ୍କର ଅଧୀନରେ ସମସ୍ତ ଈଶ୍ୱରମାନେ ଅଛନ୍ତି ସେଇ ଭଗବାନ ତାଙ୍କର ଭକ୍ତ ପାଖରେ ବସିଟା ସ୍ୱୀକାର ହାରିଯାଉଛନ୍ତି ମୁଁ ହାରିଗଲି ବସିଟା ସ୍ୱୀକାର କରୁଛନ୍ତି। ଇଏ ଭଗବାନଙ୍କର ଭୃତ୍ୟ ବସୁତା ହରିଙ୍କର ଭୃତ୍ୟ ବସୁତା ଭଗବାନଙ୍କର। ତେଣୁ ଏହି ଶ୍ଳୋକରେ କହୁଛନ୍ତି ଏଠି ଭଗବାନ ତାଙ୍କର ଭଗବତା କିଭଳି ସବୁ ଛାଡ଼ି ଦେଇଛନ୍ତି ଭଗବତାକୁ ସବୁ ତ୍ୟାଗ କରିଦେଇଛନ୍ତି ଭକ୍ତ ପାଇଁ ତାଙ୍କର ଭଗବତା ସବୁ ତ୍ୟାଗ କରିଦେଇଛନ୍ତି। କ'ଣ କ'ଣ ତ୍ୟାଗ କଲେ ଆମେ ସବୁ କହିଲେ ବହୁତ କଥା ଚିନ୍ତା କରନ୍ତୁ। ଗୋଟିଏ ହେଲା ଯେ ଆତ୍ମାରାମତ୍ୱ ବି ଭୂମିକା ଯେତେବେଳେ ମା ଦହିବନ୍ଧନ କରୁଥିଲେ ସେତେବେଳେ ଭଗବାନ ସ୍ତନ୍ୟ କାମ ବୋଲି କରାଗଲା ତାଙ୍କର କାମନା ଜାତ ହେଲା କ୍ଷୁଦା ଜାତ ହେଲା କିନ୍ତୁ ସେ ଆତ୍ମାରାମ ତାଙ୍କର କ୍ଷୁଦା ନାହିଁ। କିନ୍ତୁ ଯେତେବେଳେ ଭକ୍ତ ଭଗବାନ କିଛି ପ୍ରଦାନ କରିବା ପାଇଁ ଯାଆନ୍ତି ଭଗବାନ ସେଇଟାକୁ ଆନନ୍ଦରେ ଗ୍ରହଣ କରନ୍ତି ବହୁତ ଭୁଗିଲା ବି କୁହନ୍ତି ଦେଖା ବହୁତ ଦୂଷିତ କ୍ଷୁଦା ଭଗବାନଙ୍କର କ'ଣ ଯେତେବେଳେ ପାଣ୍ଡବମାନେ ବନବାସ କରିଥିଲେ ଆମ ମାତାଜୀ ଚାହୁଁଛନ୍ତି ସାଢ଼େ କଥା ଶେଷ କରିବା ପାଇଁ ତେଣୁ ଆମେ ଶୀଘ୍ର ସାରିବା ଯେହେତୁ ଆମକୁ କହିଯାଇଥିଲା 9 ପର୍ଯ୍ୟନ୍ତ କଥା କହିବା ପାଇଁ ଯାହା ହଉ ଆମେ ଶୀଘ୍ର ଚେଷ୍ଟା କରିବା ପରିଶ୍ରମ ନେବାନି ଆମେ 30-35 ଭିତରେ ସାରିବା କଥାକୁ। ତେଣୁ ଏ ଯେଉଁ ରହିଛି ଭଗବାନଙ୍କର ଯେଉଁ ଲୀଳା ରହିଛି ପାଣ୍ଡବମାନେ ଯେତେବେଳେ ବନବାସ ଥିଲେ ସେତେବେଳେ ଦୁର୍ବାସା ଆସିଥିଲେ ଦୁର୍ବାସା ଆସି କିଏ ଯେଉଁ ରହିଛନ୍ତି ଦୁର୍ଯ୍ୟୋଧନ ଦୁର୍ଯ୍ୟୋଧନ ତାଙ୍କୁ ସନ୍ତୁଷ୍ଟ କରିଦେଇଥିଲେ ତାଙ୍କୁ ସେବାରେ ସନ୍ତୁଷ୍ଟ କରିଦେଇଥିଲେ। ତେଣୁ ଦୁର୍ବାସା ଯେତେବେଳେ ଯାଉ ଫେରୁଥିଲେ କହିଲେ ତମେ ଗୋଟେ ବର ଗ୍ରହଣ କର ନା ପ୍ରଭୁ ଆମର ଭାଇମାନେ ପାଣ୍ଡବମାନେ ବହୁତ ହଇରାଣ ହେଉଛନ୍ତି ବନବାସରେ ଅଛନ୍ତି ତାଙ୍କୁ ଟିକେ ଆପଣ କୃପା କରନ୍ତୁ ମୋତେ ଯଦି କୃପା କଲେ ଆପଣ ଟିକେ ତାଙ୍କୁ କୃପା କରନ୍ତୁ ଠିକ ଅଛି ଭଲ କଥା ପ୍ରଭୁ କିନ୍ତୁ ଗୋଟିଏ କଥା ମନେ ରଖିଲେ ସେମାନେ ଯେଉଁ ଖାଇସାରିଲା ପରେ ଯାଇ ପହଞ୍ଚିବେ କୃପା ଏଇଭଳି କରିବେ କାରଣ ଆମ ପାଣ୍ଡବମାନେ ଯେଉଁ ବନବାସ କରୁଥିଲେ ଯେତେବେଳେ ଭୀଷ୍ମ ମହାରାଜ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରି ଗୋଟେ ପାତ୍ର ପାଇଥିଲେ ଯାହା ପାତ୍ର ନାମ ହେଉଛି ଅକ୍ଷୟ ପାତ୍ର ସେ ପାତ୍ରରେ ଭୋଜନ କଲେ ସେ ସବୁ ଯେତେ ଲୋକ ଆସିଲେ ଖାଇବେ କିନ୍ତୁ ଦ୍ରୌପଦୀ ଯେତେବେଳେ ଖାଦ୍ୟ ଗ୍ରହଣ କରିବେ ସେତେବେଳେ ଆଉ ଖାଦ୍ୟ ଆସିବ ନାହିଁ ସେ କଥା ଜାଣିଥିଲେ ଦୁର୍ଯ୍ୟୋଧନ ତେଣୁ ଦୁର୍ବାସା କିନ୍ତୁ ତାଙ୍କୁ ଅଭିଶାପ ଦେଲେ ସେଥିପାଇଁ କୂଟନୀତିକରେ ପଠାଇଥିଲେ ଦୁର୍ବାସାକୁ। ତେଣୁ ଗୋଟେ ଥର ଏଭଳି ଭାବରେ ଦୁର୍ବାସା ଯାଇ ପହଞ୍ଚନ୍ତି ତାଙ୍କ 10,000 ଶିଷ୍ୟ 1 ନୁହଁ 2 ନୁହଁ 10,000 ଶିଷ୍ୟ ସେ ସମୟରେ ପାଣ୍ଡବମାନେ ଖାଇସାରିଥିଲେ ଖାଦ୍ୟ ଗ୍ରହଣ କରିସାରିଥିଲେ ଦୁର୍ଯ୍ୟୋଧନ କହିଛନ୍ତି ସେଥିପାଇଁ ଦୁର୍ବାସା ସେ ଅନୁସାରେ ଯାଇଥିଲେ ତେଣୁ ବର୍ତ୍ତମାନ ଯୁଧିଷ୍ଠିର ମହାରାଜଙ୍କର ଚିନ୍ତା ପଡ଼ିଗଲା ଗାଳି ପଡ଼ିଗଲା ଦୁର୍ବାସା ଆସିଛନ୍ତି 10,000 ଶିଷ୍ୟ ଆଉ ଯଦି ଖାଦ୍ୟ କିଛି ନାହିଁ ତାହେଲେ ସେ ଅଭିଶାପ ଦେଇଦେବେ ତେଣୁ ଯୁଧିଷ୍ଠିର ମହାରାଜ ଦ୍ରୌପଦୀକୁ କହିଲେ ତାକୁ କିଛି ବ୍ୟବସ୍ଥା କର ତେଣୁ ଭକ୍ତର ଏକମାତ୍ର ବ୍ୟବସ୍ଥା ହେଉଛି ସଙ୍କଟରେ ପଡ଼ିଲେ ସେ ଭଗବାନଙ୍କୁ ଚିନ୍ତା କରନ୍ତି ଭଗବାନ మనం ప్రార్థన కదండి.
గురు సభాతలే సోని
ସମସ୍ୟା ନିବାରଣ ପାଇଁ ମୁଁ ଆପଣ ଚିନ୍ତା କରୁଥିଲି, ପ୍ରାର୍ଥନା କରୁଥିଲି, ଆପଣ ନିଜେ ଚିନ୍ତିତ ଅଛନ୍ତି ନା ମୁଁ କିଛି ଜମି ମୋତେ କିଛି ଖାଇବାକୁ ନହେଲେ ମୋର ବହୁତ ପିଲା କହୁଛନ୍ତି ଦ୍ରୌପଦୀ ପାଇଲେ ଆମର ଯେଉଁ ପାତ୍ରରେ ରନ୍ଧା ହେଇଥିଲା ଶେଷ ହେଇଯାଇଛି, ଧୋଇ ସାରିଛି, ଆଉ କିଛି ନାହିଁ ଖାଦ୍ୟ, ଦେଖ କ'ଣ ଖାଇପାରେ। ତେଣୁ ଦେଖିଲା ବେଳେ ଦୁଇଟି ପତ୍ର ଥିଲା, ଯେଉଁ ପତ୍ର ଦୁଇ ପତ୍ର ଭଗବାନ ନିଜେ ପାଇକି ବହୁତ ଆନନ୍ଦ ହେଇ ଆନନ୍ଦିତ ହେଇ ଜଳ ଗ୍ରହଣ କରିଦେଲେ, ଜଳପାନ କରିଦେଲେ, ସେତେବେଳେ ତାଙ୍କ ପେଟ ପୁରିଗଲା। ଏବଂ ଯେତେବେଳେ ଭଗବାନଙ୍କ ପେଟ ପୁରିଗଲା, ଦୁର୍ବାସା ଏବଂ ଦଶ ହଜାର ଶିଷ୍ୟ ନିକଟରେ ଯମୁନା ନଦୀ ସ୍ନାନ କରୁଥିଲେ, ତାଙ୍କ ମଧ୍ୟ ପେଟ ପୁରିଗଲା। ତେଣୁ ସେମାନେ ଜାଣିଲେ, ଦୁର୍ବାସା ଜାଣିଲେ ପ୍ରକୃତରେ ଗୋଟେ ପୁଣି ଅପରାଧ ହେଇଥାନ୍ତା, ବୈଷ୍ଣବ ଅପରାଧ। ତେଣୁ ଆମେ ସେଠି ବଞ୍ଚିଗଲେ, ଏଇଭଳି ଭାବରେ ସେମାନେ ଚାଲିଗଲେ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଭଗବାନଙ୍କର ଚିନ୍ତା ନାହିଁ, କିନ୍ତୁ ସେ ଭକ୍ତଙ୍କ ପାଖରେ ଚିନ୍ତା ପ୍ରଦର୍ଶନ କରନ୍ତି, ମାଙ୍କ ପାଖରେ ଯେଉଁଭଳି ଚିନ୍ତା ପ୍ରଦର୍ଶନ କଲେ, ଏ ଭଗବାନଙ୍କର ଭକ୍ତ ଭୋଷତା। ଏଇ ତାଙ୍କର ଯେଉଁ ରହିଛି ଆତ୍ମାରାମ, ଏଇ ବିଭୂତି ରହିଛି, ସେଟା ତ୍ୟାଗ କରିଦେଲେ ଭକ୍ତ ପାଇଁ, ଏ ଭକ୍ତ ଭୋଷତା। ପୁଣି ପୁନଃ କାମ ଯଦି ଅତୃତ୍ୟା ଆମେ ଶୁଣିଲେ, ମାଆ ଭୋଷତା ନିର୍ମାଣ କରୁଥିଲେ, ଦେଖିଲେ ଚୁଲିରେ କ୍ଷୀରଟି ଉତ୍ତିରି ପଡ଼ୁଛି, ପୁତ୍ରକୁ ନେଇ ତଳେ ରଖିକି ଚାଲିଯାଇଥିଲେ, ଭଗବାନ ତୃପ୍ତ ହେଇଗଲେ। ତାଙ୍କର ସେ ସବୁବେଳେ ତୃପ୍ତ, ପୂର୍ଣ୍ଣ କାମ, ସେ ତାଙ୍କର କୌଣସି ଅତୃପ୍ତି ନାହିଁ, କିନ୍ତୁ ଭକ୍ତ ପାଇଁ ସେ ସେଇ ଲୀଳାଟି କଲେ, ସେ ପୂର୍ଣ୍ଣ କାମ ତାକୁ ତ୍ୟାଗ କରିଦେଲେ, କିଛି ବୈଷୟିକ ତ୍ୟାଗ କରିଦେଲେ। କେତେ ଐଶ୍ୱର୍ଯ୍ୟ କ'ଣ କ'ଣ ଏଇ ଦୁଇଟି ଐଶ୍ୱର୍ଯ୍ୟ ଗଲା, ତୃତୀୟ କ'ଣ କଲେ, ତୃତୀୟ ଔଷଧ ଐଶ୍ୱର୍ଯ୍ୟ ନା ଶୁଦ୍ଧ ସତ୍ୟ ସ୍ୱରୂପେ ତୀ ଗୋପୀ ନା ଭଗବାନ ଗୋପ ଯାହାଦ୍ୱାରା କହିଥିଲେ ପ୍ରୋଜିତ ହେଲେ ଭଗବାନ ତାପରେ କଣ ହେଲା ନା ସ୍ୱରାଜ୍ୟ ଲକ୍ଷ୍ମୀ ମଧ୍ୟ ବି ଚଉଦେଣ, ତାଙ୍କର ଲକ୍ଷ୍ମୀ ସହସ୍ର ଲକ୍ଷ୍ମୀ ତାଙ୍କ ସେବା କରୁଛନ୍ତି, କିନ୍ତୁ ତଥାପି ସେ ଯାଇ ଚୋରି କରୁଛନ୍ତି, ତାଙ୍କ ଧନ ନାହିଁ ସେ ଚୋରି କରୁଛନ୍ତି, ଅନ୍ୟ ଭୁଲରେ ଯାଇକି ଚୋରି କରୁଛନ୍ତି, ମାଙ୍କର ଶିକାର ରଖିଥିଲେ ଚୋରି କରି ଆଣି ସେ ଖାଉଛନ୍ତି। ତେଣୁ ଇଏ ଗୋଟିଏ ଐଶ୍ୱର୍ଯ୍ୟ ତ୍ୟାଗ କଲେ, ଚତୁର୍ଥ ଐଶ୍ୱର୍ଯ୍ୟ ସ୍ୱରାଜ୍ୟ ଲକ୍ଷ୍ମୀ ତ ବି ସମସ୍ତ ଲକ୍ଷ୍ମୀ ତାଙ୍କର ସେବାରେ କରୁଛନ୍ତି, କିନ୍ତୁ ତଥାପି ସେ ଚୋରି କରୁଛନ୍ତି। ପୁଣି ମହାକାଳ ଜମାଦି ବି ଭୟ ଦତ୍ତେ ବି ଭୟ ପଳାୟନାଭ୍ୟାମ, ମା ଦଶଟା ହାତରେ ଦୃଷ୍ଟି ଦେଖି ସେ ଭୟ ପଳାୟମାନ କରୁଛନ୍ତି, ଇଏ ତାଙ୍କର ଗୋଟେ ଭକ୍ତ ଅବସ୍ଥା। ତାଙ୍କର ଐଶ୍ୱର୍ଯ୍ୟ ତ୍ୟାଗ କଲେ, କେଉଁ ଐଶ୍ୱର୍ଯ୍ୟ ତ୍ୟାଗ କଲେ ନା ମହାକାଳ ଜମାଦି ବି ଭୟ ଦତ୍ତେ ବି, ଭଗବାନ ଦେଖିଲେ ମହାକାଳ ମହାକାଳ ଜମ ମଧ୍ୟ ଭୟ କରନ୍ତି, କିନ୍ତୁ ଆଜି କୃଷ୍ଣ ମାଙ୍କ ହାତରେ ଦୃଷ୍ଟି ଦେଖି ଭୟ କରୁଛନ୍ତି। ଏବଂ ଆଉ ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି, କ'ଣ ନା ମନ ଅଗ୍ରଜାଣ ଯଦି ମାତ୍ର ବଳାତ୍ ଗ୍ରହଣୀ ନ, ମା ଭୟରେ କେମିତି କରିପାରିଥାନ୍ତେ, କାରଣ ସିଏ ତାଙ୍କର ଯେଉଁ ଗତି ମନର ବୃଦ୍ଧରେ ମନ ଅଗ୍ରଗା ହେଉଛନ୍ତି, ମନଟା ହେଉଛି ଆହୁରି ଅଧିକ ବେଗରେ ଯାଇପାରିବେ, ମନ ଅଗ୍ରଗା ଗତି, କିନ୍ତୁ ମାଙ୍କର ପରିଶ୍ରମ ଦେଖି ନିଜେ ବନ୍ଧନରେ ଆସିଲେ। ଇଏ ପଞ୍ଚମ ଷଷ୍ଠ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି। ପୁଣି ଆଉ ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି, କ'ଣ ନା ଆନନ୍ଦମୟତ୍ୱଟି ଦୁଃଖ ରୋଧରେ ଜଣେ ମା ଧରିଦେଲେ, କାରଣ ହାତକୁ ଧରିଦେଲେ ବାମ ହାତରେ କୃଷ୍ଣ ରୋଦନ କରୁଛନ୍ତି, ଆଖିକୁ ମନ୍ଥନ କରୁଛନ୍ତି, ତାଙ୍କର କପଡ଼ରେ ତାଙ୍କର ମୁଖ ଦେଶରେ ସେ ଯେଉଁ ଅଞ୍ଜନ ଲାଗିଯାଉଛି, କ୍ରନ୍ଦନ କରୁଛନ୍ତି। ଯଦିଓ ସେ ଆନନ୍ଦ ମୟତ୍ୱଟି ସେ ସବୁବେଳେ ଆନନ୍ଦରେ ରହନ୍ତି, ତାଙ୍କର ଦୁଃଖ ନାହିଁ, ତାଙ୍କର ଦୁଃଖ ନାହିଁ। ଯେମିତି ସୂର୍ଯ୍ୟମଣ୍ଡଳରେ ଅନ୍ଧକାର ନଥାଏ, ସୂର୍ଯ୍ୟମଣ୍ଡଳରେ ସବୁ ଆଲୋକ ଥାଏ, ସେହିଭଳି ଭାବରେ ଭଗବାନ ସବୁ ଆନନ୍ଦମୟ, ସଚିଦାନନ୍ଦମୟ ଶରୀର ଭଗବାନଙ୍କର ସଚିତ ଆନନ୍ଦମୟ, ସେ ଟିକେ ଦୁଃଖ ପ୍ରାପ୍ତ ହେଇପାରିବେ ନାହିଁ, କିନ୍ତୁ ତାଙ୍କ ଭକ୍ତ ପାଖରେ ସେ ସଚିତା ଯେଉଁ ଆନନ୍ଦମୟ ରହିଛି, ବିଭିନ୍ନ ଶକ୍ତି ରହିଛି, ସେଇଟା ତ୍ୟାଗ କରି ରୋଦନ କରୁଛନ୍ତି, ଦୁଃଖ ରୋଦନ ହେଇନ। ଇଏ ସପ୍ତମ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି। ଏବଂ ଆଉ ଗୋଟେ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି, କ'ଣ ନା ଭଗବାନ ହେଉଛନ୍ତି ସର୍ବବ୍ୟାପକତ୍ୱ ବି, ସବୁଠାରୁ ସେ ବିଦ୍ୟମାନ ସର୍ବବ୍ୟାପକତ୍ୱ ବି। ବନ୍ଧନ ଭକ୍ତ ବତ୍ସତା, ସେ ବନ୍ଧା ହେଲେ ମା ଦଶରଥଙ୍କୁ ବାନ୍ଧିଦେଲେ, ଇଏ ତାଙ୍କର ଭକ୍ତ ବତ୍ସତା ସ୍ୱାଭାବିକ ସ୍ୱସେ ସମ୍ୟକ ଦର୍ଶତା, ଭଗବାନଙ୍କ ଯେଉଁ ସ୍ୱାଭାବିକ ଯେଉଁ ଅସୁବିଧା ସବୁ ରହିଛି ଏସବୁ ତ୍ୟାଗ କରିଦେଲେ, ତାଙ୍କର ଭକ୍ତ ପାଇଁ ଏ ଭକ୍ତ ବତ୍ସତା ସ୍ୱୀକାର କରିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଦିସ୍ ପାଷ୍ଟ ଟାଇମ୍ସ ଅଫ୍ କ୍ରିଷ୍ଣ ଇଜ୍ ଭେରି ଡିଫିକଲ୍ଟ ଟୁ ଅଣ୍ଡରଷ୍ଟାଣ୍ଡ, ବଟ୍ ଡିଭୋଟିଜ୍ କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ୟୁ। ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ, କେବଳ ଭକ୍ତମାନେ ହିଁ ବୁଝିବେ। ତେଣୁ ଏଇଭଳି ଭାବରେ ଆମର ଯେଉଁ ରହିଛି ଭରତମୁନି ଏଇ ଲୀଳାକୁ ବର୍ଣ୍ଣନା କରିଛନ୍ତି, କ'ଣ ଯେଉଁ ରହିଛି ଆମେ ଯେଉଁ ଗୀତ ଗାଣ କରେ, କ'ଣ ଯେଉଁ ଭଗବାନ ଯେଉଁ ଧାଉଛନ୍ତି, ମା ଯାଇକି ଧରୁଛନ୍ତି, ଏ ଯେଉଁ ଲୀଳା ଦାମୋଦର ଲୀଳା, ଏଇ ଲୀଳାକୁ ଆମେ କହିବା, ସବୁ ଟିକେ ଗାଣ କରିବେ, ଆମ କଥାରେ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କୀ, ଜୟ ଶ୍ରୀ ଗୋପାଳ ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ଆନନ୍ଦମୟ ବୈଷ୍ଣବ କୀ, ସାଇ ଗୋର ସମାନରେ।
ସତ୍ୟ ଆନନ୍ଦ।